ସ୍ୱାଗତ। ଆଜି ଆମେ ଗୋଟେ ବହୁତ ମଜାଦାର ବିଷୟରେ କଥା ହେବା। ଏଇଟା ସବଳତାର ବିଜୟ ବୋଲି ଗୋଟେ ଜାଗାରୁ ଆସିଛି, ଆଉ ମୂଳ କଥା ହେଉଛି ନିଜ ଦୁର୍ବଳତାକୁ ସ୍ୱୀକାର କରନ୍ତୁ, କିନ୍ତୁ ନିଜ ଶକ୍ତିକୁ ଆଗେଇ ନେବାକୁ ଦିଅନ୍ତୁ। ମାନେ ଏଇଟା ଆମ ବ୍ୟକ୍ତିଗତ ବିକାଶ ଆଉ କାମ ପାଇଁ ଗୋଟେ ନୂଆ ଦିଗ ଦେଖାଉଛି। ଟିକେ ଭିତରକୁ ଯାଇ ଦେଖିବା କ'ଣ କହୁଛି ଏଇଟା। ମୂଳ ଆଇଡିଆଟା ବହୁତ ସରଳ। ହଁ, ଦୁର୍ବଳତା ଅଛି ବୋଲି ଜାଣିବା ଦରକାର, କିନ୍ତୁ କାମରେ ଆମର ଶକ୍ତିଟା ହିଁ ଆଗରେ ରହିବା କଥା, ଓଲ୍ଟା ନୁହେଁ।
ହଁ, ଏଠି ସବୁଠୁ ବଡ଼ କଥା ହେଲା ସନ୍ତୁଳନ। ମାନେ ଦୁର୍ବଳତାକୁ ପୁରା ଇଗ୍ନୋର କରିବାନି, କିନ୍ତୁ ଧ୍ୟାନଟା କେମିତି ଦେବା ସେଇଟା ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ଆମ କାମ ଜାଗାରେ ଆମେ ଆମ ଶକ୍ତିକୁ କୋଉଠି ଲଗେଇଲେ ବେଶୀ ଫାଇଦା ହେବ, ଏଇ ଉତ୍ସ କହୁଛି ଶକ୍ତିକୁ ଆଗେଇ ନେବା କଥା।
ଠିକ୍ କହିଲେ। ଆଉ ଏଇଠୁ ଗୋଟେ ପ୍ରଶ୍ନ ଆସୁଛି, ଦୁର୍ବଳତା ଠିକ୍ କରିବା ପଛରେ କେତେ ସମୟ ଦେବ, ଆଉ ଯୋଉଥିରେ ଆମେ ଆଗରୁ ଭଲ ସେଇଟାକୁ ଆହୁରି ଭଲ କରିବା ପାଇଁ କେତେ? ଲାଗୁଛି ଏଇ ଉତ୍ସ ଦ୍ୱିତୀୟଟା ଉପରେ ବେଶୀ ଜୋର ଦେଉଛି।
ତ ଏଇଟା ଦକ୍ଷତା, ଆଉ ମୋତେ ଲାଗୁଛି ଆମ ନିଜ ସନ୍ତୁଷ୍ଟି ସହ ବି ଜଡ଼ିତ। ଯେତେବେଳେ ଆମେ ନିଜ ଶକ୍ତି ଅନୁସାରେ କାମ କରୁ ସେଇଟା ବେଶୀ ସ୍ୱାଭାବିକ ଲାଗେ, ଆଉ ଫଳ ବି ଭଲ ମିଳେ। ଏଇ ଯୋଉ ଉତ୍ସାହ ଅଛି ସେ ଏହାକୁ ଜୀବନର ଗୋଟେ ବଡ଼ ଶିକ୍ଷା ବୋଲି କହୁଛି। ଆଉ ହ୍ୟାସ୍ଟ୍ୟାଗ୍ ଦେଖିଲେ ଲାଗୁଛି କର୍ପୋରେଟ୍ ଲାଇଫ୍, ଲାଇଫ୍ ଏକ୍ସପିରିଏନ୍ସ, ଲାଇଫ୍ ଲେସନ୍ସ, ଏଇଟା କର୍ପୋରେଟ୍ ଦୁନିଆ ପାଇଁ ବି ବହୁତ କାମର।
ହଁ, ଏଇଟା ବୁଝି ହେଉଛି, କିନ୍ତୁ ଆଗେଇ ନେବାକୁ ଦିଅନ୍ତୁର ପ୍ରକୃତ ଅର୍ଥ କ'ଣ? ମାନେ ଦୁର୍ବଳତାକୁ କ'ଣ ପୁରା ଛାଡ଼ିଦେବା?
ନା ନା, ସେମିତି ନୁହେଁ। ଆଗେଇ ନେବାକୁ ଦିଅନ୍ତୁ ମାନେ ହେଲା ଆମ କାମରେ, ଆମ ନିଷ୍ପତ୍ତି ନେବାରେ, ଆମ ପରିଚୟରେ ଶକ୍ତିଟା ହିଁ ମୁଖ୍ୟ ରହିବା ଦରକାର। ଦୁର୍ବଳତା ବିଷୟରେ ସଚେତନ ରହିବା, ଆବଶ୍ୟକ ହେଲେ ତାକୁ ମ୍ୟାନେଜ୍ କରିବା, କିନ୍ତୁ ସେଇଟା ଆମକୁ ଚଳେଇବନି। ଗୋଟେ ଉଦାହରଣ ଦେଖନ୍ତୁ, ଯଦି ଜଣେ ଭଲ କଥା କହିପାରୁଛି କିନ୍ତୁ ଲେଖିବାରେ ଟିକେ କମ୍, ତାହେଲେ ସେ କହିବା ଉପରେ ବେଶୀ ଫୋକସ୍ କରିବା କଥା। ଲେଖିବାଟାକୁ ପୁରା ଛାଡ଼ିବନି, କିନ୍ତୁ ମୁଖ୍ୟ ଧ୍ୟାନ ରହିବ କହିବା ଉପରେ।
ବୁଝିଲି। ତେବେ ସେ ସମାନ ପ୍ରଶ୍ନ, କେତେ ଏନର୍ଜି ଦୁର୍ବଳତା ପାଇଁ ଆଉ କେତେ ଶକ୍ତି ପାଇଁ?
ଏ ଉତ୍ସ ଗୋଟେ ପ୍ରାକ୍ଟିକାଲ୍ ବାଟ ଦେଖାଉଛି, କହୁଛି ଯୋଉ କାମଟା ଆମକୁ ସହଜ ଲାଗେ, ଯୋଉଥିରେ ଆମେ ସ୍ୱାଭାବିକ ଭାବେ ଭଲ, ଆଉ ଯୋଉଟା କରି ଆମକୁ ଖୁସି ଲାଗେ, ସେଥିରେ ବେଶୀ ସମୟ ଆଉ ଶକ୍ତି ଦେବା ଉଚିତ। କାରଣ ଶକ୍ତି ଉପରେ କାମ କଲେ ନା କମ୍ କଷ୍ଟରେ ଭଲ ରେଜଲ୍ଟ ମିଳେ, ଆଉ କନ୍ଫିଡେନ୍ସ ବି ବଢ଼େ। ଦୁର୍ବଳତାକୁ ବାସ୍ ଏତିକି ମ୍ୟାନେଜ୍ କରନ୍ତୁ ଯେମିତି ସେ ଆଗକୁ ବଢ଼ିବାରେ ବାଧା ନଦିଉ।
ହଁ, ଏଇଟା ନିଶ୍ଚୟ ଏଫିସିଏନ୍ସି ଆଉ ପର୍ସନାଲ୍ ସାଟିସ୍ଫାକ୍ସନ୍ ସହ ଯୋଡ଼ା। ନିଜ ଶକ୍ତିରେ କାମ କଲେ କାମଟା ବୋଝ ଭଳିଆ ଲାଗେନି। ଆଉ ଆପଣ ଯୋଉ ହ୍ୟାସ୍ଟ୍ୟାଗ୍ କଥା କହୁଥିଲେ, ହ୍ୟାସ୍ଟ୍ୟାଗ୍ କର୍ପୋରେଟ୍ ଲାଇଫ୍, ଏଇଟା କର୍ପୋରେଟ୍ ଜଗତ ପାଇଁ ବହୁତ ରିଲେଭେଣ୍ଟ ଲାଗୁଛି।
ଏକଦମ୍। କର୍ପୋରେଟ୍ ୱାର୍ଲ୍ଡରେ ବେଳେବେଳେ କ'ଣ ହୁଏ ନା, କର୍ମଚାରୀଙ୍କୁ ତାଙ୍କ ଦୁର୍ବଳତା ଉପରେ କାମ କରିବାକୁ ବେଶୀ କୁହାଯାଏ, କିନ୍ତୁ ଏଇ ଆପ୍ରୋଚ୍ ଟିକେ ଅଲଗା। ଯଦି ଜଣେ ତାର ଶକ୍ତି ଅନୁସାରେ କାମ କରେ
ତାହେଲେ ସେ ବେଶୀ କଣ୍ଟ୍ରିବ୍ୟୁଟ୍ କରିପାରିବ।
ହଁ, ଆଉ ସେଇଟା କମ୍ପାନୀ ପାଇଁ ବି ଲାଭବାନ ହେବ। ଏଇଟା ଖାଲି ବ୍ୟକ୍ତି ପାଇଁ ନୁହେଁ, ପୁରା ସଂସ୍ଥା ପାଇଁ ଗୋଟେ ଭଲ ଶିକ୍ଷା।
ତେବେ ଏଇ ଯୋଉ ଆମେ କଥା ହେଲେ, ଏଥିରୁ ମୁଖ୍ୟ କଥା ବାହାରିଲା ଯେ ହଁ, ଦୁର୍ବଳତା ବିଷୟରେ ଜାଣିବା, କିନ୍ତୁ ଆମ ପ୍ରାଥମିକତା ହେଉଛି ନିଜ ଶକ୍ତିକୁ ଚିହ୍ନିବା, ତାକୁ ବଢ଼େଇବା, ଆଉ ତାକୁ ହିଁ ବେଶୀ ବ୍ୟବହାର କରି ଆଗକୁ ଯିବା। ଏଇଟା ବହୁତ ପଜିଟିଭ୍ ଆଉ ପ୍ରାକ୍ଟିକାଲ୍ ଲାଗୁଛି।
ହଁ, ଆଉ ଏଇଟା ଆମକୁ ଭାବିବାକୁ ବାଧ୍ୟ କରୁଛି, ଆମେ ଆମ ଦୈନନ୍ଦିନ କାମରେ ବା କ୍ୟାରିୟର୍ ପ୍ଲାନିଂରେ କୋଉଠି ବେଶୀ ଫୋକସ୍ କରୁଛୁ। ଯାହା ନାହିଁ ନେଗେଟିଭ୍, ତାକୁ କମେଇବା ଉପରେ, ନା ଯାହା ଅଛି ପଜିଟିଭ୍, ତାକୁ ବଢ଼େଇବା ଉପରେ। ଏଇ ଚିନ୍ତାଧାରା ଆମ କାମ କରିବା ଶୈଳୀରେ ବହୁତ ବଡ଼ ପରିବର୍ତ୍ତନ ଆଣିପାରେ।
ବହୁତ ଭଲ ପଏଣ୍ଟ। ଆଉ ଗୋଟେ କଥା, ଏଇ ଯୋଉ ବିଚାର ଅଛି ଏହାକୁ ରୂପେଶ ଦିଲ୍ସେ ବୋଲି ବି କୁହାଯାଇଛି। ଏଇଟା ରୂପେଶ ଜୈନଙ୍କ ନିଜ ଜୀବନ ଅନୁଭୂତିରୁ ଆସିଛି ବୋଲି ଜଣାପଡ଼ୁଛି। ଏଇଟା ଏଇ ଶିକ୍ଷାଗୁଡ଼ିକୁ ଖାଲି ଥିଓରି ନ ରଖି ଗୋଟେ ବାସ୍ତବ ଅନୁଭୂତିର ରୂପ ଦେଉଛି।
ନିଶ୍ଚିତ ଭାବରେ, ଯେତେବେଳେ କୌଣସି ପରାମର୍ଶ କାହାର ନିଜ ଅନୁଭବରୁ ଆସେ, ତାର ଗଭୀରତା ଆଉ ପ୍ରାସଙ୍ଗିକତା ବଢ଼ିଯାଏ। ଏଇଟା ଦେଖାଉଛି ଯେ ଏ କଥାଗୁଡ଼ା ଖାଲି ବହିରେ ନାହିଁ, ଏହାକୁ ପ୍ରକୃତ ଜୀବନରେ ଲଗାଯାଇପାରେ। ଏହା ଶୁଣୁଥିବା ଲୋକଙ୍କୁ ବି ପ୍ରେରଣା ଦେବ ନିଜ ଜୀବନରେ ଏହାକୁ କେମିତି ଆପଣେଇବେ ଭାବିବା ପାଇଁ। ହୁଏତ ଆମେ ଏହା ବି ଭାବିପାରିବା ଯେ କେବେ କେବେ ଦୁର୍ବଳତା ଉପରେ ଧ୍ୟାନ ଦେବାଟା ବେଶୀ ଜରୁରୀ ହୋଇପାରେ କି, ସେଇଟା ଆଉ ଗୋଟେ ଆଲୋଚନାର ବିଷୟ।